ଖାଲ ଗୁଡ଼ା ଆଉ ଆଜ୍ଞା ମୁଁ ଆଜି ସାତ ଟା ବେଳେ ଆଜ୍ଞା ଆମର କଥା ବୁଝୁନି ଆଉ ଆଜ୍ଞା ମୁଁ ଆଜି ସାତ ଟା ଆପଣଙ୍କୁ ଦେଇ ଦେଇଛି ଆମେ କହୁଥିଲେ ସାତ ଟା ନା ସବୁ ଆମକୁ ଆମକୁ ସାଧା ଇଏ ସାଧା କଥା କହୁଛୁ ସାଧା ଦୁଇଟା ଇଏ ଦେଇ